ଆଦିପୁସ୍ତକ 41 ପର୍ବ ଅନନ୍ତର ସମ୍ପୂର୍ଣ୍ଣ 2 ବର୍ଷ ଶେଷରେ ଫାରୋ ଏହି ସ୍ୱପ୍ନ ଦେଖିଲେ, ଦେଖ ସେ ନଦୀ କୂଳରେ ଠିଆ ହୋଇଅଛନ୍ତି, ଆଉ ଦେଖ ନଦୀ ଭିତରୁ 7ଟି ହୃଷ୍ଟପୃଷ୍ଟ ସୁନ୍ଦର ଗୋରୁ ଉଠି ନଳତୃଣ ମଧ୍ୟରେ ଚରିବାକୁ ଲାଗିଲେ। ସେମାନଙ୍କର ଉତ୍ତାରେ, ଦେଖ ଅନ୍ୟ 7ଟା କୃଷ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ। ତହିଁରେ ସେହି କୃଷ ଓ କୁତ୍ସିତ ଗୋରୁ ସେହି 7ଟି ହୃଷ୍ଟପୃଷ୍ଟ ସୁନ୍ଦର ଗୋରୁଙ୍କୁ ଖାଇ ପକାଇଲେ। ଏପରି ସମୟରେ ଫାରୋଙ୍କର ନିଦ୍ରାଭଙ୍ଗ ହେଲା। ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲେ, ଗୋଟିଏ ସଣ୍ଢାରେ 7ଟି ପରିପୁଷ୍ଟ ଓ ଉତ୍ତମ ସିସା ବାହାରିଲା। ସେମାନଙ୍କ ଉତ୍ତାରେ, ପୂର୍ବୀୟ ବାୟୁରେ ଶୁଷ୍କ ଆଉ 7ଟା କ୍ଷୀଣ ସିସା ଉତ୍ପନ୍ନ ହେଲା, ପୁଣି ସେହି 7ଟା କ୍ଷୀଣ ସିସା ସେହି 7ଟି ପରିପୁଷ୍ଟ ଓ ପୂର୍ଣ୍ଣ ସିସାକୁ ଗ୍ରାସ କଲା। ଏପରି ସମୟରେ ଫାରୋଙ୍କର ନିଦ୍ରାଭଙ୍ଗ ହୁଅନ୍ତେ ସ୍ୱପ୍ନ ମାତ୍ର ଜ୍ଞାନ ହେଲା। ପୁଣି ପ୍ରଭାତରେ ତାଙ୍କର ମନ ଉଦ୍ବିଗ୍ନ ହେଲା, ତହୁ ସେ ଲୋକ ପଠାଇ ମିଶର ଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ଡିତ ସମସ୍ତଙ୍କୁ ଡକାଇଲେ, ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କହନ୍ତେ ସେମାନଙ୍କ ମଧ୍ୟରୁ କେହି ଫାରୋଙ୍କୁ ତହିଁର ଅର୍ଥ କହିପାରିଲେ ନାହିଁ। ସେତେବେଳେ ପ୍ରଧାନ ପାନପାତ୍ର ବାହକ ଫାରୋଙ୍କ ଛାମୁରେ ନିବେଦନ କଲା, ଆଜି ମୁଁ ନିଜ ଅପରାଧ ସ୍ମରଣ କରୁଅଛି, ଫାରୋ ଆପଣା ଦାସ ମୋ ପ୍ରତି ଓ ପ୍ରଧାନ ସୁପକାର ପ୍ରତି କ୍ରୋଧାନ୍ୱିତ ହୋଇ ଆମ୍ଭମାନଙ୍କୁ ରକ୍ଷକ ସୈନ୍ୟାଧିପତିର କାରାଗାରରେ ବନ୍ଦ କରି ରଖିଥିଲେ। ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ୱପ୍ନ ଦେଖିଲୁ, ପୁଣି ଦୁହିଁଙ୍କ ସ୍ୱପ୍ନର 2 ପ୍ରକାର ଅର୍ଥ ହେଲା। ସେଠାରେ ଅନ୍ୟମାନଙ୍କ ସଙ୍ଗରେ ରକ୍ଷକ ସୈନ୍ୟାଧିପତିର ଦାସ ଜଣେ ଏବ୍ରିୟ ଯୁବା ଥିଲା, ଆମ୍ଭେମାନେ ତାକୁ ସ୍ୱପ୍ନର କଥା କହନ୍ତେ ସେ ଆମ୍ଭମାନଙ୍କୁ ତହିଁର ଅର୍ଥ କହିଲା, ପ୍ରତ୍ୟେକ ଜଣର ସ୍ୱପ୍ନାନୁସାରେ ଅର୍ଥ କହିଲା। ତହିଁରେ ସେ ଆମ୍ଭ ଦୁହିଁକି ଯେରୂପ ଅର୍ଥ କହିଥିଲା ତଦ୍ରୂପ ଘଟିଲା, ମୁଁ ପୂର୍ବ ପଦରେ ନିଯୁକ୍ତ ହେଲି ଓ ସେ ଫାଶି ପାଇଲା। ସେତେବେଳେ ଫାରୋ ଜୋସେଫଙ୍କୁ ଡକାଇ ପଠାନ୍ତେ, ଲୋକମାନେ କାରାଗାରରୁ ତାଙ୍କୁ ଶୀଘ୍ର ଆଣିଲେ, ସେ କ୍ଷୌର କର୍ମ କରି ଓ ଉତ୍ତମ ବସ୍ତ୍ର ପିନ୍ଧି ଫାରୋଙ୍କ ଛାମୁରେ ଉପସ୍ଥିତ ହେଲେ। ତହୁ ଫାରୋ ଜୋସେଫଙ୍କୁ କହିଲେ, ଆମ୍ଭେ ଗୋଟିଏ ସ୍ୱପ୍ନ ଦେଖିଅଛୁ, କେହି ତହିଁର ଅର୍ଥ କରିପାରୁନାହାନ୍ତି, ମାତ୍ର ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ ଯେ ତୁମ୍ଭେ ସ୍ୱପ୍ନ ଶୁଣିଲେ ତହିଁର ଅର୍ଥ କରିପାର। ତହିଁରେ ଜୋସେଫ କହିଲେ, ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ। ତହୁଁ ଫାରୋ ଜୋସେଫଙ୍କୁ କହିଲେ, ଆମ୍ଭ ସ୍ୱପ୍ନରେ ଦେଖ ଆମ୍ଭେ ନଦୀ ତଟରେ ଠିଆ ହୋଇଥିଲୁ, ତହିଁରେ ନଦୀ ଭିତରୁ 7ଟି ହୃଷ୍ଟପୃଷ୍ଟ ସୁନ୍ଦର ଗୋରୁ ଉଠି ନଳତୃଣ ମଧ୍ୟରେ ଚରିବାକୁ ଲାଗିଲେ। ଅନନ୍ତର ସେମାନଙ୍କ ଉତ୍ତାରେ, ଆଉ 7ଟା ଦୁର୍ବଳ ଅତି କୁତ୍ସିତ ଓ କୃଷାଙ୍ଗ ଗୋରୁ ଉଠି ଆସିଲେ, ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିଶର ଦେଶରେ କଦାପି ଦେଖିନାହୁଁ, ପୁଣି ସେହି କୃଷ କୁତ୍ସିତ ଗୋରୁ ପୂର୍ବର ହୃଷ୍ଟପୃଷ୍ଟ ସେହି 7ଟି ଗୋରୁଙ୍କୁ ଖାଇ ପକାଇଲେ। ମାତ୍ର ଖାଇଲା ଉତ୍ତାରେ ସେମାନଙ୍କର ପେଟ ଖାଇଲା ପରି ଜଣାଗଲା ନାହିଁ, ସେମାନେ ପୂର୍ବ ପରି କୁତ୍ସିତ ରହିଲେ। ଏପରି ସମୟରେ ଆମ୍ଭର ନିଦ୍ରାଭଙ୍ଗ ହେଲା। ଅନନ୍ତର ଆମ୍ଭେ ସ୍ୱପ୍ନରେ ଦେଖିଲୁ ଯେ, ଦେଖ ଗୋଟିଏ ସଣ୍ଢାରେ 7ଟି ପୂର୍ଣ୍ଣ ଓ ଉତ୍ତମ ସିସା ବାହାରିଲା, ତହିଁ ଉତ୍ତାରୁ ପୂର୍ବୀୟ ବାୟୁରେ ଶୁଷ୍କ କ୍ଷୀଣ ଓ ମ୍ଳାନ 7ଟା ସିସା ଉତ୍ପନ୍ନ ହେଲା, ପୁଣି ସେହି କ୍ଷୀଣ ସିସା ସେହି ଉତ୍ତମ 7 ସିସାକୁ ଗ୍ରାସ କଲା। ଏହି ସ୍ୱପ୍ନ ଆମ୍ଭେ ମନ୍ତ୍ରଜ୍ଞମାନଙ୍କୁ କହିଲୁ, ମାତ୍ର କେହି ଏଥିର ଅର୍ଥ ଆମ୍ଭକୁ କହିପାରିଲେ ନାହିଁ। ତେବେ ଜୋସେଫ ଫାରୋଙ୍କୁ କହିଲେ, ଫାରୋଙ୍କର ସ୍ୱପ୍ନ ଏକ, ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କ ପ୍ରତି ପ୍ରକାଶ କରିଅଛନ୍ତି, ସେହି 7ଟି ଉତ୍ତମ ଗୋରୁ 7 ବର୍ଷ ସ୍ୱରୂପ, ପୁଣି ସେହି 7ଟି ଉତ୍ତମ ସିସା ମଧ୍ୟ 7 ବର୍ଷ ସ୍ୱରୂପ, ସ୍ୱପ୍ନ ଏକମାତ୍ର। ତହିଁ ପଶ୍ଚାତ୍ ଉତ୍ଥିତ ସେହି 7ଟା କୃଷ କୁତ୍ସିତ ଗୋରୁ 7 ବର୍ଷ ସ୍ୱରୂପ, ଆଉ ପୂର୍ବୀୟ ବାୟୁରେ ଶୁଷ୍କ 7ଟା ସିସା ମଧ୍ୟ ଦୁର୍ଭିକ୍ଷର 7 ବର୍ଷ ସ୍ୱରୂପ। ମୁଁ ଫାରୋଙ୍କୁ କହିଅଛି, ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କୁ ଦେଖାଇଅଛନ୍ତି, ଦେଖନ୍ତୁ ସମସ୍ତ ମିଶର ଦେଶରେ 7 ବର୍ଷ ମହାସୁଭିକ୍ଷ ଆସୁଅଛି, ତହିଁ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶର ଦେଶରୁ ବିସ୍ମୃତ ହେବ, ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ। ପୁଣି ପଶ୍ଚାତବର୍ତ୍ତୀ ଦୁର୍ଭିକ୍ଷ ହେତୁରୁ ଦେଶରେ ସୁଭିକ୍ଷ ଜଣାପଡ଼ିବ ନାହିଁ, କାରଣ ତାହା ଅତି ଭାରୀ ହେବ। ଫାରୋ ଦୁଇଥର ସ୍ୱପ୍ନ ଦେଖିବାର ଭାବ ଏହି ଯେ ପରମେଶ୍ୱରଙ୍କ ଦ୍ୱାରା ତାହା ନିଶ୍ଚିତ ହୋଇଅଛି, ପୁଣି ପରମେଶ୍ୱର ତାହା ଶୀଘ୍ର ଘଟାଇବେ। ଏଣୁକରି ଏବେ ଫାରୋ ଜଣେ ବୁଦ୍ଧିମାନ ଜ୍ଞାନୀ ପୁରୁଷ ଦେଖି ମିଶର ଦେଶ ଉପରେ ନିଯୁକ୍ତ କରନ୍ତୁ, ଫାରୋ ଏହା କରନ୍ତୁ, ଆଉ ଦେଶରେ ଅଧ୍ୟକ୍ଷଗଣ ନିଯୁକ୍ତ କରି ସାତ ବର୍ଷ ସୁଭିକ୍ଷ ସମୟରେ ମିଶର ଦେଶରୁ ଶସ୍ୟର ପଞ୍ଚମାଂଶ ଗ୍ରହଣ କରନ୍ତୁ, ଅର୍ଥାତ୍ ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ। ପୁଣି ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କର ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ। ଏହି ରୂପେ ମିଶର ଦେଶରେ ଭବିଷ୍ୟତ ଦୁର୍ଭିକ୍ଷର ସାତ ବର୍ଷ ନିମନ୍ତେ ଦେଶର ନିର୍ବାହାର୍ଥେ ସେହି ଭକ୍ଷ୍ୟ ସଞ୍ଚିତ ଥିଲେ ଦୁର୍ଭିକ୍ଷ ଦ୍ୱାରା ଦେଶ ଉଚ୍ଛିନ୍ନ ହେବ ନାହିଁ। ସେତେବେଳେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କର ଦୃଷ୍ଟିରେ ଏହି କଥା ଉତ୍ତମ ବୋଧ ହେଲା। ତହିଁରେ ଫାରୋ ଆପଣା ଦାସମାନଙ୍କୁ କହିଲେ, ଆମ୍ଭେମାନେ କି ଏହାଙ୍କ ପରି ପୁରୁଷ ଆଉ ପାଇପାରିବା? ଏହାଙ୍କଠାରେ ପରମେଶ୍ୱରଙ୍କର ଆତ୍ମା ଅଛନ୍ତି। ତହୁ ଫାରୋ ଜୋସେଫଙ୍କୁ କହିଲେ, ପରମେଶ୍ୱର ତୁମ୍ଭକୁ ଏ ସମସ୍ତ ଜଣାଇଅଛନ୍ତି, ଏଣୁ ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ। ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ, ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା। ଫାରୋ ଜୋସେଫଙ୍କୁ ଆହୁରି କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିଶର ଦେଶ ଉପରେ ନିଯୁକ୍ତ କଲୁ। ଅନନ୍ତର ଫାରୋ ଆପଣାର ହସ୍ତରୁ ନିଜ ସନ୍ତକ ଅଙ୍ଗୁରୀୟ କାଢ଼ି ଜୋସେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମ ବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ। ପୁଣି ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ, ଆଉ ଲୋକମାନେ ତାଙ୍କର ଆଗେ ଆଗେ ଅବ୍ରେକ୍ ଅବ୍ରେକ୍ ଅର୍ଥାତ୍ ଆଣ୍ଠୁପାତ ଆଣ୍ଠୁପାତ ବୋଲି ଘୋଷଣା କଲେ। ଏହି ପ୍ରକାରେ ସେ ତାଙ୍କୁ ସମସ୍ତ ମିଶର ଦେଶ ଉପରେ ନିଯୁକ୍ତ କଲେ। ଅନନ୍ତର ଫାରୋ ଜୋସେଫଙ୍କୁ କହିଲେ, ଆମ୍ଭେ ଫାରୋ ଅଟୁ, ଏହେତୁ ତୁମ୍ଭ ଆଜ୍ଞା ବିନୁ ସମସ୍ତ ମିଶର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ। ପୁଣି ଫାରୋ ଜୋସେଫଙ୍କର ନାମ ସାଫନତ୍ ପାନେହ ଅର୍ଥାତ୍ କରାପ୍ରାତା ରଖିଲେ। ପୁଣି ଓନ୍ ନଗର ନିବାସୀ ପଟିଫର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଅନନ୍ତର ଜୋସେଫ ସମୁଦାୟ ମିଶର ଦେଶରେ ଗମନାଗମନ କରିବାକୁ ଲାଗିଲେ। ଜୋସେଫ 30 ବର୍ଷ ବୟସ ସମୟରେ ମିଶ୍ରୀୟ ରାଜା ଫାରୋଙ୍କ ଛାମୁରେ ଠିଆ ହୋଇଥିଲେ। ତଦନନ୍ତର ଜୋସେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ। ଏଥିଉତାରୁ ସେହି ସୁଭିକ୍ଷର ସାତ ବର୍ଷ ଭୂମିରେ ଅପାର ଅପାର ଶସ୍ୟ ଉତ୍ପନ୍ନ ହେଲା। ଜୋସେଫ ସେହି ସାତ ବର୍ଷରେ ମିଶର ଦେଶରେ ଉତ୍ପନ୍ନ ସକଳ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ। ପୁଣି ଯେଉଁ ଯେଉଁ ନଗରର ଚାରିଆଡ଼ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା ତାହା ସବୁ ସେହି ସେହି ନଗରରେ ସଞ୍ଚୟ କଲେ। ଏହି ପ୍ରକାରେ ଜୋସେଫ ସମୁଦ୍ରର ବାଲି ପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ, କାରଣ ତାହା ଅପରିମେୟ ଥିଲା। ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଜୋସେଫଙ୍କର ଦୁଇ ପୁତ୍ର ଜାତ ହୋଇଥିଲେ। ଓନ୍ ନଗର ନିବାସୀ ପଟିଫୋର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା। ତହିଁରେ ଜୋସେଫ ଜ୍ୟେଷ୍ଠର ନାମ ମନସି ଅର୍ଥାତ୍ ବିସ୍ମୃତି ରଖିଲେ, କାରଣ ସେ କହିଲେ, ପରମେଶ୍ୱର ମୋହର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି। ପୁଣି ଦ୍ୱିତୀୟ ପୁତ୍ରର ନାମ ଇଫ୍ରଇମ୍ ଅର୍ଥାତ୍ ଫଳବାନ ରଖିଲେ, କାରଣ ସେ କହିଲେ, ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି। ଅନନ୍ତର ମିଶର ଦେଶରେ ଘଟିତ ସୁଭିକ୍ଷର ସାତ ବର୍ଷ ଶେଷ ହେଲା। ପୁଣି ଜୋସେଫଙ୍କର ବାକ୍ୟାନୁସାରେ ଦୁର୍ଭିକ୍ଷର ସାତ ବର୍ଷର ଆରମ୍ଭ ହେଲା। ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିଶର ଦେଶରେ ଆହାର ଥିଲା। ପୁଣି ସମୁଦାୟ ମିଶର ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ ପ୍ରଜାମାନେ ଆହାର ନିମନ୍ତେ ଫାରୋଙ୍କ ନିକଟରେ ଡକା ପକାଇଲେ। ତହିଁରେ ଫାରୋ ସମସ୍ତ ମିଶ୍ରୀୟ ଲୋକଙ୍କୁ କହିଲେ, ତୁମ୍ଭେମାନେ ଜୋସେଫ ନିକଟକୁ ଯାଅ, ସେ ଯାହା କହନ୍ତି ତାହା କର। ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଜୋସେଫ ସବୁ ସ୍ଥାନର ଗୋଲା ଫିଟାଇ ମିଶ୍ରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ। ତଥାପି ମିଶର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା। ପୁଣି ସର୍ବଦେଶୀୟ ଲୋକମାନେ ମିଶର ଦେଶରେ ଶସ୍ୟ କିଣିବା ପାଇଁ ଯୋସେଫଙ୍କ ନିକଟକୁ ଆସିଲେ, ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।